ସତ୍ୟ ଧର୍ମ ଅଧର୍ମ ନ୍ୟାୟ ଅନ୍ୟାୟର ଏକ ଖେଳ ସୃଷ୍ଟିରେ ବସବାସ କରୁଥିବା ପ୍ରତ୍ୟେକ ପ୍ରାଣୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ ଏବଂ ମନୁଷ୍ୟ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ଭାବରେ ଏହାର ଅଧିକ ପ୍ରଭାବରେ ଆସିଥାଏ ଜଣେ ବ୍ୟକ୍ତି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତା ନିଜର ଚିନ୍ତାଧାରା ନିଜର କାର୍ଯ୍ୟଧାରା ସହିତ ସେ ଯେତିକି ପ୍ରଭାବିତ ହୋଇନଥାଏ ତତୋଧିକ ପ୍ରଭାବିତ ହୋଇଥାଏ ତା ପରିପାର୍ଶ୍ୱରେ ଥିବା ବ୍ୟକ୍ତି ବସ୍ତୁ ବୈଭବ ଏବଂ ସଙ୍ଗ ଦ୍ୱାରା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତିକି ସମୟ ସେ ସତ୍ୟ ଧର୍ମ ନ୍ୟାୟର ସଂସ୍ପର୍ଶରେ ରୁହେ ସେହି ଅନୁସାରେ ତାର ଜୀବନ ଆଦର୍ଶ ନୀତିମୟ ହୋଇ ଗଢ଼ିଉଠେ ଆଉ ଯଦି ସେ ଅଧିକା ସମୟ ଅସତ୍ୟ ଅନ୍ୟାୟ ବା ଅନୀତି ସହିତ ସଂସ୍ପର୍ଶରେ ରୁହେ ତେବେ ତା ଜୀବନ ନୀତିହୀନ ଓ ଆଦର୍ଶହୀନ ହୋଇଯାଏ ତେଣୁ ବାସ୍ତବରେ କୁହାଯାଇଛି ସଙ୍ଗ ତାରେ କୁସଙ୍ଗ ବୋରେ ଅର୍ଥାତ୍ ସଙ୍ଗ ଉଦ୍ଧାର କରେ କିନ୍ତୁ କୁସଙ୍ଗ ବୁଡ଼ାଇ ମାରେ ତେଣୁ ଏହି ସଙ୍ଗର ପ୍ରଭାବ କେତେ ଦୂର ଆମ ଜୀବନ ଉପରେ ପଡ଼ିଥାଏ ସେ ବିଷୟରେ ଏକ କାହାଣୀ ବା କହାବତ ରହିଛି ଯେ କଦାଳ ସିପ୍ ଭୁଜଙ୍ଗ ମୁଖ ସ୍ୱାତି ଏକ ଗୁଣ ତିନି ଜୈସା ସଙ୍ଗତି ଜିଏ ୱେସା ହି ଫଲ ଦିନି ଅର୍ଥାତ୍ ସ୍ୱାତି ନକ୍ଷତ୍ରରେ ଏକ ବର୍ଷା ବିନ୍ଦୁ ଯେତେବେଳେ ଗୋଟିଏ ପଦ୍ମ ପଖୁଡ଼ରେ ପଡ଼େ ସେହି ବର୍ଷା ବିନ୍ଦୁ ଶୁଭ୍ର କୁବ୍ଜଟିକା ଭଳି ଜାଜୁଲ୍ୟମାନ ହୋଇ ପଦ୍ମପତ୍ରର ଶୋଭାକୁ ବର୍ଦ୍ଧନ କରେ ସେହି ସ୍ୱାତି ନକ୍ଷତ୍ରର ବର୍ଷା ବିନ୍ଦୁ ଯେତେବେଳେ ଗୋଟିଏ ଭୁଜଙ୍ଗ ବା ସର୍ପ ମୁଖରେ ପଡ଼େ ସେ ଗରଡ଼ରେ ପରିଣତ ହୋଇଯାଏ ଏବଂ ସେହି ବର୍ଷା ବିନ୍ଦୁ ଯେତେବେଳେ ଗୋଟିଏ ଶାମୁକା ମୁଖରେ ପଡ଼େ ସେ ମୋତିରେ ପରିଣତ ହୋଇଯାଏ ତେଣୁ ବର୍ଷା ବିନ୍ଦୁ ବି ଏକ ଏବଂ ନକ୍ଷତ୍ର ମଧ୍ୟ ଏକ କିନ୍ତୁ ତିନୋଟି ସ୍ଥାନରେ ପଡ଼ିବା କାରଣରୁ ତିନୋଟି ସଙ୍ଗର ସଂସ୍ପର୍ଶରୁ ସେ ତିନୋଟି ରୂପ ଧାରଣ କରୁଛି ତେଣୁ କୁହାଯାଇଥାଏ ମଣିଷ ଜୀବନର ପରିବର୍ତ୍ତନର ଆଧାର ହେଉଛି ସଙ୍ଗ ସେ ଭଲ ରାସ୍ତାକୁ ହେଉ ବା ଖରାପ ରାସ୍ତାକୁ ହେଉ ଆମେ ଯଦି ଅତୀତ ଇତିହାସକୁ ପର୍ଯ୍ୟାଲୋଚନା କରିବା ତେବେ ଆମେ ଜାଣିପାରିବା ଯେ ସେହି ଦେବଦାସଙ୍କର ସଂସ୍ପର୍ଶରେ ଆସି କର୍ମଦର୍ଶନର ଜ୍ଞାନ ଶୁଣି ଦଶରଥଙ୍କର ଦିନେ ମହର୍ଷି ବାଲ୍ମୀକିରେ ପରିଣତ ହେଲେ ଏବଂ ରାମାୟଣ ଭଳି ମହାକାବ୍ୟ ରଚନା କରିପାରିଲେ ଯୀଶୁଖ୍ରୀଷ୍ଟଙ୍କର ସଂସ୍ପର୍ଶରେ ଆସି ଅପାଠୁଆ ମତ୍ସ୍ୟଜୀବୀ ଏବଂ ମେଷପାଳକମାନେ ମହାମାନବରେ ପରିଣତ ହୋଇଗଲେ ଏବଂ ବୁଦ୍ଧଦେବଙ୍କର ସଙ୍ଗ ଲାଭ କରି ହିଂସ୍ର ଅଙ୍ଗୁଳିମାଳର ଜୀବନ ପରିବର୍ତ୍ତନ ହୋଇଗଲା ତେଣୁ ବାସ୍ତବିକ ଆମ ଜୀବନକୁ ଆମେ ଯଦି ପରିବର୍ତ୍ତନ କରିବାକୁ ଚାହୁଁଛେ ତାର ସର୍ବଶ୍ରେଷ୍ଠ ମାଧ୍ୟମ ହେଉଛି ସଙ୍ଗ ତେବେ ଆମେ ସତ୍ସଙ୍ଗ କାହାକୁ କହିବା ସତ୍ସଙ୍ଗର ବାସ୍ତବିକ ପରିଭାଷା ହେଉଛି ଯାହା ବାସ୍ତବଧର୍ମୀ ବାସ୍ତବ ସ୍ୱରୂପ ସମ୍ପନ୍ନ ପରମାତ୍ମା ଚେତନଯୁକ୍ତ ଏବଂ ଜଗତ କଲ୍ୟାଣକାରୀ ସେହି ବ୍ୟକ୍ତି ସେହି ପରିବେଶ ସେହି ପର୍ଯ୍ୟାଲୋଚନାର ପବିତ୍ର ସାନ୍ନିଧ୍ୟ ଲାଭ କରିବା ହିଁ ସତ୍ସଙ୍ଗ ତେବେ ବି ପ୍ରଶ୍ନ ଉଠୁଛି ସତ୍ସଙ୍ଗ କଣ ଆମ ଜୀବନରେ ନିହାତି ଜରୁରୀ? ଏହା କଣ ଆମ ସମସ୍ତଙ୍କ ପାଇଁ ଆବଶ୍ୟକ? ତେବେ ଉତ୍ତର ଆସିବ ହଁ। କାହିଁକି ନା, ଆମେ ସମସ୍ତେ ଜାଣିଛେ ବର୍ତ୍ତମାନ ଏ ସାରା ସୃଷ୍ଟି କଳିଯୁଗର ଅନ୍ତିମ ସମୟରେ ଜଡ଼ ସହିତ ଚେତନ ସମସ୍ତ ସବୁକିଛି ତମଗୁଣାଚ୍ଛନ୍ନ ବା ଅଧର୍ମ ଅନ୍ୟାୟ ଅସତ୍ୟରେ ପରିଚାଳିତ ହେଉଛି। ସବୁ ସମୟରେ ଆମକୁ ଦୁଃଖ ଶାନ୍ତି ଲାଗି ରହୁଛି। ତେଣୁ ଜୀବନରେ ବାସ୍ତବିକ ସୁଖ ଶାନ୍ତିକୁ ପ୍ରାପ୍ତ କରିବା ପାଇଁ ଏବଂ ଏହି ଅସତ୍ୟ ଦୁନିଆ ଭିତରେ ସତ୍ୟର ପ୍ରକୃତ ସନ୍ଧାନ କରି ତାକୁ ଉପଲବ୍ଧି କରିବା ପାଇଁ ଆମକୁ ସତ୍ସଙ୍ଗର ଆବଶ୍ୟକତା ରହିଛି। ଆମେ ଜୀବନରେ ଯେଉଁ ସୁଖ ଶାନ୍ତି ପ୍ରାପ୍ତ କରିବା ପାଇଁ ବ୍ୟକ୍ତି ବସ୍ତୁ ବୈଭବ ପଛରେ ଦୌଡ଼ୁଛେ ତାହା ବାସ୍ତବିକ ସୁଖ ଶାନ୍ତି ନୁହେଁ ବା ଚିରସ୍ଥାୟୀ ସୁଖ ଶାନ୍ତି ନୁହେଁ। ଚିରସ୍ଥାୟୀ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ସତ୍ସଙ୍ଗ ମାଧ୍ୟମରେ। ଆମେ ଯେତେବେଳେ ସେହି ପରମାତ୍ମାଙ୍କଠାରୁ ଯେଉଁ ସୁଖ ଶାନ୍ତି ପାଉଛେ ତାହା ହିଁ ଚିରସ୍ଥାୟୀ ସୁଖ ଶାନ୍ତି ଏବଂ ବାସ୍ତବିକ ସୁଖ ଶାନ୍ତି। ତେଣୁ ସତ୍ସଙ୍ଗ କେବଳ ଆମର ବର୍ତ୍ତମାନର ଜୀବନଧାରା ଉପରେ ନୁହେଁ, ଆମ ଅତୀତର କର୍ମଫଳ ଉପରେ ଏବଂ ଭବିଷ୍ୟତର ପ୍ରାରବ୍ଧ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଅର୍ଥାତ୍ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ତିନି କାଳକୁ ହିଁ ସତ୍ସଙ୍ଗ ନିୟନ୍ତ୍ରଣ କରିଥାଏ। ମୁଁ ଆପଣମାନଙ୍କୁ ଗୋଟିଏ ଛୋଟିଆ କାହାଣୀ କହୁଛି। ସେହି କାହାଣୀ ଦ୍ୱାରା ଆପଣ ଜାଣିପାରିବେ ଯେ ବାସ୍ତବିକ ସତ୍ସଙ୍ଗର ଫଳ କେତେ ଦୂର ସୁଦୂର ପ୍ରସାରେ। ଦୁଇ ଜଣ ସାଙ୍ଗ ଥିଲେ, ଜଣେ ଭୌତିକବାଦୀ ଜଣେ ଆଧ୍ୟାତ୍ମିକବାଦୀ। ତେଣୁ ଭୌତିକବାଦୀ ସାଙ୍ଗଟି ପାଖ ସିନେମା ହଲ୍ରେ ଗୋଟିଏ ସିନେମା ପଡ଼ିଥାଏ, ସେ ଦେଖିଯିବା ପାଇଁ ଚାହୁଁଥାଏ। ତେଣୁ ସେ ଆଧ୍ୟାତ୍ମିକବାଦୀ ସାଙ୍ଗକୁ ଡାକିଛି ଯେ ସାଙ୍ଗ, ଆଜି ସନ୍ଧ୍ୟାରେ ଚାଲ ଆମେ ସିନେମା ଦେଖିବା ପାଇଁ ଯିବା। କିନ୍ତୁ ଆଧ୍ୟାତ୍ମିକବାଦୀ ସାଙ୍ଗ କହୁଛି, ନାଇଁ, ଆଜି ଗାଁର ଶେଷ ମୁଣ୍ଡରେ ଯେଉଁ ମନ୍ଦିର ପ୍ରାଙ୍ଗଣ ରହିଛି ସେଇଠି ଜଣେ ସାଧୁ ମହାତ୍ମାଙ୍କର ପ୍ରବଚନ ଅଛି, ତେଣୁ ଆମେ ସେ ପ୍ରବଚନ ଶୁଣିବା ପାଇଁ ଯିବା। କିନ୍ତୁ ଭୌତିକବାଦୀ ତା କଥାରେ ଅଟଳ, ଆଧ୍ୟାତ୍ମିକବାଦୀ ତା କଥାରେ ଅଟଳ। ତେଣୁ ଉଭୟ ଉଭୟଙ୍କ ରାସ୍ତାରେ ଚାଲିଗଲେ, ଜଣେ ଗଲା ସିନେମା ଦେଖିବା ପାଇଁ, ଜଣେ ଗଲା ପ୍ରବଚନ ଶୁଣିବା ପାଇଁ। ରାତିରେ ଉଭୟ ଫେରୁଛନ୍ତି। ରାତିରେ ଫେରିବା ସମୟରେ ସିନେମା ଦେଖି ଫେରୁଥିବା ସାଙ୍ଗଟି 500 ଟଙ୍କିଆ ଗୋଟିଏ ନୋଟ୍ ପ୍ରାପ୍ତ କଲା, କିନ୍ତୁ ଆଧ୍ୟାତ୍ମିକ ପ୍ରବଚନ ଶୁଣି ଫେରୁଥିବା ସାଙ୍ଗଟି ଅନ୍ଧାର ରାସ୍ତାରେ ଫେରୁଥିବାରୁ ଗୋଟିଏ ଖାଲ ଜାଗା ସେ ଜାଣିପାରିଲାନି, ସେଇଠି ପଡ଼ିଗଲା, ତାର ଗୋଟିଏ ଗୋଡ଼ ଭାଙ୍ଗିଗଲା। ତା ପରଦିନ ସକାଳୁ ଯେତେବେଳେ ସେହି ଭୌତିକବାଦୀ ସାଙ୍ଗ ଆଧ୍ୟାତ୍ମିକବାଦୀ ସାଙ୍ଗ ପାଖକୁ ଆସିଛି, ତାର ଅବସ୍ଥା ଦେଖିଛି, ସେ ତାତ୍ସଲ୍ୟ କରି କହୁଛି, ଦେଖିଲୁ ତ କଣ ମିଳିଲା ତତେ ସେ ପ୍ରବଚନ ଶୁଣିବାକୁ ଯାଇ? ତୁ ଯଦି ମୋ କଥାର ସିନେମା ଦେଖିବା ପାଇଁ ଯାଇଥାନ୍ତୁ ତତେ ମୁଁ 500 ଟଙ୍କାରୁ ଅଧା ଦେଇଥାନ୍ତି, କିନ୍ତୁ ତୁ ଆଧ୍ୟାତ୍ମିକ ପ୍ରବଚନ ଶୁଣି ତୋର ଲାଭ କଣ ହେଲା, ବରଂ ତୋର ଗୋଡ଼ ଭାଙ୍ଗିଗଲା। ଏ କଥା ଶୁଣି ପିଲାଟିର ମନରେ ଟିକେ ଦୁଃଖ ଆସିଛି, ସେ ଚିନ୍ତିତ ହୋଇଯାଇଛି। ତେଣୁ ଯେଉଁ ସାଧୁ ଆଧ୍ୟାତ୍ମିକ ପ୍ରବଚନ ଦେଉଥିଲେ ସେ ତାଙ୍କୁ ନିଜ ଘରକୁ ଡକେଇଛନ୍ତି ଏବଂ ସାରା ଘଟଣା ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ସାଧୁ ଉଭୟଙ୍କର ଜନ୍ମପତ୍ରୀ ମଗେଇଛନ୍ତି। ଜନ୍ମପତ୍ରୀ ଦେଖିଲା ପରେ ସେ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, ବାବୁ ତୁମେ ମନ ଦୁଃଖ କର ନା, ତୁମର ତ ଆଜି ମୃତ୍ୟୁଦଣ୍ଡ ଭଳି ଯୋଗ ଥିଲା, କିନ୍ତୁ ଯେହେତୁ ତୁମେ ଭୌତିକ ସୁଖ ସୁବିଧାକୁ ଛାଡ଼ି ସେହି ଭଗବାନଙ୍କର ପ୍ରବଚନ ଶୁଣିବା ପାଇଁ ଗଲ, ଈଶ୍ୱରଙ୍କ ପାଇଁ ନିଜର ଜୀବନକୁ ବା ସମୟକୁ ବିନିଯୋଗ କଲ, ତେଣୁ ସେ ଦଣ୍ଡ ଲାଘବ ହୋଇ କେବଳ ସାମାନ୍ୟ ଗୋଡ଼ ଭାଙ୍ଗିଯାଇଛି, କିନ୍ତୁ ପ୍ରାଣ ତ ବଞ୍ଚିଛି। ଯେଉଁ ପିଲା 500 ଟଙ୍କା ପ୍ରାପ୍ତ କରିଛି ତାର ଆଜି 1,00,000 ଟଙ୍କା ପାଇବାର ଯୋଗ ଥିଲା, କିନ୍ତୁ ଯେହେତୁ ସେ ଭଗବାନଙ୍କର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କଲା ଏବଂ ନିଜର ସମୟକୁ ବୃଥା ସୁଖଶାନ୍ତି ବା ଯେଉଁ ବ୍ୟର୍ଥରେ ସମୟକୁ ନଷ୍ଟ କଲା ସିନେମା ଦେଖିବାକୁ ଯାଇ, ସେଇଥିପାଇଁ ତାହାର ସାହା କମିଯାଇ 500 ଟଙ୍କା ନୋଟ୍ ପ୍ରାପ୍ତ ହେଲା। ଏହା ଶୁଣି ପିଲାଟିର ଆଖିରୁ ପ୍ରେମାଶ୍ରୁ ଝରିଯାଇଛି। ସେ ଭକ୍ତିରେ ପ୍ରଣାମ କରିଛି ସାଧୁଙ୍କ ନିକଟରେ ଏବଂ ସେହି ପିଲାଟି ମଧ୍ୟ ସତ୍ସଙ୍ଗର ମହତ୍ତ୍ୱକୁ ବୁଝି ନିଜ ଜୀବନରେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବାର ପ୍ରୟାସ କରିଛି। ତେଣୁ ବାସ୍ତବିକ ରାମାୟଣରେ ତୁଳସୀଦାସ ଗୋଟିଏ ଶ୍ଳୋକ ଲେଖିଛନ୍ତି, ବିନୁ ସତ୍ସଙ୍ଗ ବିବେକ ନ ହୋଇ ରାମ କୃପା ବିନୁ ସୁଲଭ ନ ସୋଇ। ଅର୍ଥାତ୍ ସତ୍ସଙ୍ଗ ବିନା ବିବେକ ଜାଗୃତ ହୁଏ ନାହିଁ ଏବଂ ସେ ପ୍ରଭୁ ପ୍ରୀତି ବିନା ଜୀବନର କୌଣସି ମୂଲ୍ୟ ନଥାଏ। ବାସ୍ତବିକ ଅର୍ଥ ହେଉଛି ଦୁଇଟି ସତ୍ୟର ମିଳନ ହିଁ ସତ୍ସଙ୍ଗ। ତେବେ ସେ ଦୁଇଟି ସତ୍ୟ କ'ଣ? ଗୋଟିଏ ସତ୍ୟ ହେଉଛି ଏହି ଶରୀରକୁ ଚଲାଉଥିବା ଚେତନ ଶକ୍ତି ଆତ୍ମା ହିଁ ସତ୍ୟ, ଏବଂ ଦ୍ୱିତୀୟ ସତ୍ୟ ହେଲେ ସେହି ସତ୍ୟର ଉତ୍ସ ପରମାତ୍ମା ଯିଏ ସୃଷ୍ଟିକି ଚଲାଉଛନ୍ତି ସେ ହିଁ ସତ୍ୟ। ତେଣୁ ଆତ୍ମା ପରମାତ୍ମାର ସମ୍ପୂର୍ଣ୍ଣ ପରିଚୟ ଜାଣି ଯେତେବେଳେ ଆମେ ଉଭୟଙ୍କର ସଙ୍ଗଲାଭ କରିବା ବା ପରସ୍ପରର ମିଳନ କରିବା ତାକୁ ହିଁ କୁହାଯିବ ବାସ୍ତବିକ ସତ୍ସଙ୍ଗ। କିନ୍ତୁ ଆମେ ଯେହେତୁ ତାହାର ଅର୍ଥ ବୁଝୁନେ ଏବଂ ଦୁଇଟି ସତ୍ୟକୁ ଜୀବନରେ ଉପଲବ୍ଧି କରୁନେ, ତେଣୁ ଆମ ଜୀବନରେ ଯେତେ ବାହ୍ୟ ସତ୍ସଙ୍ଗ କଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ୁନି। ତେଣୁ ବାସ୍ତବିକ କୁହାଯାଇଛି ଭାଗବତରେ, ସାଧୁ ଯେ ମଳୟ ପବନ ନିମ୍ବକୁ କରନ୍ତି ଚନ୍ଦନ। ଅର୍ଥାତ୍ ସାଧୁ ମଳୟ ପବନ ସଦୃଶ, କିନ୍ତୁ ଯେମିତି ମଳୟ ପବନ ନିମ୍ବକୁ ହିଁ ଚନ୍ଦନରେ ପରିଣତ କରେ କିନ୍ତୁ ଅନାବନା ବୃକ୍ଷକୁ ନୁହେଁ, ଠିକ୍ ସେହିଭଳି ଯିଏ ସତ୍ୟକୁ ହୃଦବୋଧ କରିଛି ସିଏ ହିଁ ସତ୍ସଙ୍ଗର ଫଳ ଲାଭ କରିଥାଏ। ଆହୁରି ବାୟାଗୀତାରେ ମଧ୍ୟ କୁହାଯାଇଛି, ସତ୍ସଙ୍ଗ ଅଟେ ଉତ୍ତମ ସବୁ ଲୋକେ କୁହନ୍ତି, ପୋକ ଶୁଙ୍ଗାଖୁ କ୍ଷେତରେ ରହି ମିଠା ନୁହନ୍ତି। ଅର୍ଥାତ୍ ଆଖୁ କିଆରୀରେ ଜନ୍ମରୁ ଶେଷ ପର୍ଯ୍ୟନ୍ତ ବଢ଼ିଥିବା ପୋକଶୁଙ୍ଗ ଗଛଟି ଆଖୁ ଭଳି ମିଠା ଲାଗେ ନାହିଁ। ତେଣୁ ଯେପର୍ଯ୍ୟନ୍ତ ଜଣେ ନିଜେ ସତ୍ୟକୁ ହୃଦବୋଧ କରିନି, ବର୍ତ୍ତମାନ ସୁଦ୍ଧା ତା ଭିତରେ ଆତ୍ମଜ୍ଞାନର ଜାଗୃତି ହେଇନି, ସେ ଯେତେ ବାହ୍ୟ ସତ୍ସଙ୍ଗ କଲେ ମଧ୍ୟ ସ୍ଥୂଳ ସତ୍ସଙ୍ଗ କଲେ ମଧ୍ୟ ତାର ବିବେକ ଜାଗୃତ ହୋଇପାରିବ ନାହିଁ। କିନ୍ତୁ ଯେତେବେଳେ ଏହି ଦୁଇଟି ସତ୍ୟକୁ ଆମେ ଉପଲବ୍ଧି କରିବା ଏବଂ ତାଙ୍କର ସାନ୍ନିଧ୍ୟ ଲାଭ କରିବା, ଆମ ଭିତରେ ସେହି ବିବେକର ଜାଗୃତ ହେବ ଏବଂ ଅତୀନ୍ଦ୍ରିୟ ସୁଖର ଅନୁଭବ ହେବ। ତେଣୁ ସୂକ୍ଷ୍ମ ସତ୍ସଙ୍ଗର ଫଳ ଆମ ଜୀବନ ଉପରେ କେତେ ପ୍ରଭାବ ପକାଇଥାଏ ବା ତାହାର କେତେ ଶକ୍ତି, ସେ ବିଷୟରେ ରାମାୟଣରେ ଏକ ଛୋଟ ଉଦାହରଣ ରହିଛି। ଥରେ ବଶିଷ୍ଠଙ୍କ ଆଶ୍ରମକୁ ବିଶ୍ୱାମିତ୍ର ଋଷି ଆସିଥାନ୍ତି। ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ଦେଖି ବହୁତ ଖୁସି ହୋଇ ତାଙ୍କର ଆତିଥ୍ୟ ସତ୍କାର କଲେ। ବଶିଷ୍ଠଙ୍କ ଆଶ୍ରମରେ ବିଶ୍ୱାମିତ୍ର କିଛି ଦିନ ରହିଲେ। ବିଶ୍ୱାମିତ୍ରଙ୍କର ଯିବା ସମୟ ଆସି ପହଞ୍ଚିଲା। ବିଶ୍ୱାମିତ୍ର ବିଦାୟ ନେଇ ଯାଉଛନ୍ତି ବଶିଷ୍ଠ ଋଷିଙ୍କ ଆଶ୍ରମରୁ। ଯିବା ସମୟରେ ସେ କହୁଛନ୍ତି, ମୁନିବର, ମୁଁ ଆପଣଙ୍କ ଆତିଥ୍ୟରେ ଅତ୍ୟଧିକ ପ୍ରୀତ ହୋଇଛି, ତେଣୁ ମୁଁ ଯିବା ସମୟରେ ମୋ ଜୀବନର ସତ ସହସ୍ର ବର୍ଷ ତପସ୍ୟାର ଫଳ ପ୍ରଦାନ କରିଯାଉଛି। ବଶିଷ୍ଠ ସ୍ମିତହାସ୍ୟ ଦେଇ ବିଶ୍ୱାମିତ୍ରଙ୍କୁ କହୁଛନ୍ତି, ଧନ୍ୟବାଦ, ତେଣୁ ମୁଁ ମଧ୍ୟ ତୁମର ବନ୍ଧୁ ହିସାବରେ ତୁମକୁ ମୋ ଜୀବନର ଗୋଟିଏ ସେକେଣ୍ଡ ସତ୍ସଙ୍ଗର ଫଳ ପ୍ରଦାନ କରୁଛି। ବିଶ୍ୱାମିତ୍ର ଟିକେ ଗମ୍ଭୀର ହୋଇଗଲେ। ତାଙ୍କ ମନରେ ପ୍ରଶ୍ନ ଉଠୁଛି, ମୁଁ ତାଙ୍କୁ ସତ ସହସ୍ର ବର୍ଷ ତପସ୍ୟାର ଫଳ ପ୍ରଦାନ କଲି, କିନ୍ତୁ ସେ ମୋତେ ଗୋଟିଏ ସେକେଣ୍ଡ ସତ୍ସଙ୍ଗର ଫଳ ପ୍ରଦାନ କଲେ। ବଶିଷ୍ଠ ତାଙ୍କର ମନୋଭାବକୁ ବୁଝିପାରିଲେ, କହିଲେ, ମୁନିବର, ତୁମେ ଭାବୁଛ ତୁମେ ମୋତେ ସତ ସହସ୍ର ବର୍ଷ ତପସ୍ୟାର ଫଳ ଦେଲ ସିଏ ଅଧିକା, କିନ୍ତୁ ମୁଁ ତୁମକୁ ଗୋଟିଏ ସେକେଣ୍ଡ ସତ୍ସଙ୍ଗର ଫଳ ଦେଲି, ତାର ମୂଲ୍ୟ କିଛି ନୁହେଁ। ମୁଁ ତୁମକୁ ପରୀକ୍ଷାମୂଳକ ଭାବେ ଦେଖାଇ ଦେଇପାରେ ଯେ ଗୋଟିଏ ସେକେଣ୍ଡ ସତ୍ସଙ୍ଗର ମୂଲ୍ୟ ଅଧିକା ନା ସପ୍ତସହସ୍ର ବର୍ଷ ତପସ୍ୟାର ଫଳ ଅଧିକା। ଉଭୟ ଚାଲିଛନ୍ତି ପରୀକ୍ଷା କରିବା ପାଇଁ ଶେଷନାଗଙ୍କ ପାଖକୁ, ଯିଏ ପୃଥିବୀର ଭାରା ବହନ କରିଛନ୍ତି। ବିଶ୍ୱମିତ୍ର କହୁଛନ୍ତି, ଶେଷନାଗ, ମୁଁ ତୋତେ ସପ୍ତସହସ୍ର ବର୍ଷ ତପସ୍ୟାର ଫଳ ପ୍ରଦାନ କରୁଛି, ୟା ଆଧାରରେ ତୁ ପୃଥିବୀର ଭାରାକୁ ବହନ କର। ଆଉ ଯେତେବେଳେ ଶେଷନାଗ ସେ ଭାରାକୁ ବହନ କରିଛନ୍ତି, ପୃଥିବୀର ସ୍ଥିତି ଦୋଦୁଲ୍ୟମାନ ହୋଇଛି, ଅର୍ଥାତ୍ ସ୍ଥିର ହୋଇନାହିଁ। କିନ୍ତୁ ବଶିଷ୍ଠ ଯେତେବେଳେ ତାଙ୍କୁ କହିଛନ୍ତି ଯେ ମୁଁ ତୋତେ ଗୋଟିଏ ସେକେଣ୍ଡ ସତ୍ସଙ୍ଗର ଫଳ ପ୍ରଦାନ କରୁଛି, ତୁ ୟାରି ଆଧାରରେ ପୃଥିବୀର ଭାରାକୁ ବହନ କର, ଏବଂ ପୃଥିବୀ ଶାନ୍ତ ସ୍ଥିର ହୋଇଯାଇଛି। ବଶିଷ୍ଠ ବିଶ୍ୱମିତ୍ରଙ୍କୁ ବୁଝାଉଛନ୍ତି ଯେ ବାସ୍ତବିକ ସତ୍ସଙ୍ଗର ମୂଲ୍ୟ କ'ଣ। ଯିଏ ସତ୍ର ସଙ୍ଗଲାଭ କରିଛି, ତେଣୁ ସେ ସତ୍ୟକୁ ପାଇବା ପାଇଁ, ତାର ସଙ୍ଗଲାଭ କରିବା ପାଇଁ ସେ ଯୁଗ ଯୁଗର, ଜନ୍ମ ଜନ୍ମର, ବର୍ଷ ବର୍ଷର ତପସ୍ୟା କରିସାରିଛି। ଅନେକ ବର୍ଷର ତପସ୍ୟା, ଅନେକ ବର୍ଷର ସାଧନା ଦ୍ୱାରା ହିଁ ଆମକୁ ସତ୍ୟର ଅନୁସନ୍ଧାନ ମିଳେ, ସେହି ପରମାତ୍ମାଙ୍କ ସାନ୍ନିଧ୍ୟ ପ୍ରାପ୍ତ ହୁଏ। ତେଣୁ ସେ ପରମାତ୍ମାଙ୍କର ଗୋଟିଏ ସେକେଣ୍ଡ ସାନ୍ନିଧ୍ୟରେ ହିଁ ମନୁଷ୍ୟର ବିବେକ ଜାଗୃତ ହୋଇଥାଏ। ଏବଂ ତେଣୁ କୁହାଯାଉଛି ଯେ ଯାହାକୁ ହୁଏ ମୁଁ ସରୟ ଜ୍ଞାନ ତା ହୃଦୟ, ଅର୍ଥାତ୍ ପରମାତ୍ମାଙ୍କର ସେ ଗୋଟିଏ ସେକେଣ୍ଡ ସାନ୍ନିଧ୍ୟରୁ ଯେଉଁ ଆଶୀର୍ବାଦ ମିଳେ ବା ସଦୟ ହୁଅନ୍ତି ଭଗବାନ, ତା ହୃଦୟ ଭିତରୁ ଜ୍ଞାନର ଝରଣା ଅଟୋମେଟିକ ବାହାରେ। ତେଣୁ ସୂକ୍ଷ୍ମ ସତ୍ସଙ୍ଗର ମୂଲ୍ୟକୁ ବୁଝି ଆମ ଜୀବନରେ ଆମେ ତାକୁ ଧାରଣ କରିପାରିଲେ ଆମ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ ହୋଇପାରିବ। କିନ୍ତୁ ଆମେ ତାହାର ମୂଲ୍ୟକୁ ବୁଝୁନେ। ତେଣୁ ଆମେ ଯେତେବେଳେ କାହାକୁ କହୁଛେ ଯେ ଭାଇ ଆଜି ଟିକେ ଆଧ୍ୟାତ୍ମିକ ପ୍ରବଚନ ହେଉଛି ଶୁଣିବା ପାଇଁ ଆସନ୍ତୁ, ତେବେ ଉତ୍ତର ଆସୁଛି ଆମ ପାଖରେ ସମୟ ନାହିଁ। କିନ୍ତୁ ଆପଣଙ୍କୁ ଯଦି ବର୍ତ୍ତମାନ କୁହାଯାଏ ଯେ ଭାଇ ଆପଣଙ୍କ ବାଡ଼ି ପଛପଟେ ଗୋଟିଏ ମିଟର ଗଭୀର ତଳେ ଗୋଟେ କେଜି ସୁନା ପୋତି ଦିଆଯାଇଛି, ତେବେ ଆପଣ କହିବେ କି ଯେ ମୋତେ ତାକୁ ଖୋଳିବା ପାଇଁ ସମୟ ନାହିଁ? ଯେତେ ଖରା ହେଉ, ଯେତେ ମୂଷଳଧାରରେ ବର୍ଷା ହେଉ ମଧ୍ୟ ଆପଣ ସାଙ୍ଗେ ସାଙ୍ଗେ ତାକୁ ଖୋଳିବା ପାଇଁ ବାହାରିଯିବେ। କାହିଁକି? ଆପଣ ତାର ମୂଲ୍ୟ ଜାଣିଛନ୍ତି ଯେ ଗୋଟେ କେଜି ସୁନା ଯଦି ମିଳିଯାଏ ମୁଁ 10 ଲକ୍ଷ ଟଙ୍କାର ମାଲିକ ହୋଇଯିବି। ତେଣୁ ସତ୍ସଙ୍ଗର ମୂଲ୍ୟ ବା ସତ୍ସଙ୍ଗରୁ କ'ଣ ପ୍ରାପ୍ତି ହୁଏ ଆମେ ଯଦି ତାକୁ ଜାଣିପାରିବା, ତେବେ ଆମେ କେବେ ବାହାନା କରିବାନି ବା ଏହି ଉକ୍ତି କହିବାନି ଯେ ଆମ ପାଇଁ ସମୟ ନାହିଁ। ସତ୍ସଙ୍ଗରୁ କ'ଣ ପ୍ରାପ୍ତି ହୋଇଥାଏ? ପ୍ରଥମତଃ ସତ୍ସଙ୍ଗରୁ ଆମକୁ ପ୍ରାପ୍ତି ହୁଏ ଚିରସ୍ଥାୟୀ ସୁଖ ଶାନ୍ତି। ଆତ୍ମାର ଗୁଣ ହିଁ ହେଉଛି ସୁଖ ଶାନ୍ତି ଆନନ୍ଦ ପ୍ରେମ ପବିତ୍ରତା। ଆମେ ବାହ୍ୟ ଦୁନିଆରେ ଖୋଜି ବୁଲୁଛେ ସୁଖ ଶାନ୍ତିକୁ, କିନ୍ତୁ ସେ ଆମ ମଧ୍ୟରେ ନିହିତ ଅଛି। ଯେତେବେଳେ ଆମେ ପରମାତ୍ମାଙ୍କର ସଙ୍ଗ ଲାଭ କରୁଛେ, ସେଇ ଆମ ଭିତରେ ସୁପ୍ତ ହୋଇଥିବା ସୁଖ ଶାନ୍ତି ପୁନର୍ଜାଗୃତ ହୁଏ ଏବଂ ଆମେ ତାକୁ ଉପଲବ୍ଧି କରିପାରୁଛେ। ଦ୍ୱିତୀୟତଃ, ଆମ ଜୀବନରେ ଆମେ ଠିକ୍ ଭୁଲକୁ ବୁଝିଛେ, କିନ୍ତୁ ବୁଝି ମଧ୍ୟ ସତ୍ୟ ରାସ୍ତାରେ ଚାଲିବା ପାଇଁ ଆମ ପାଖରେ ସାହସ ନାହିଁ, ଧୈର୍ଯ୍ୟ ନାହିଁ। କିନ୍ତୁ ସତ୍ସଙ୍ଗ କରିବା ଦ୍ୱାରା ଆମ ମଧ୍ୟରେ ଯେଉଁ ଶକ୍ତି ଜାଗୃତ ହୁଏ, ତାଦ୍ୱାରା ଆମେ ସତ୍ୟ ମାର୍ଗରେ ଚାଲିବା ପାଇଁ ସକ୍ଷମ ହୋଇଥାଉ। କାହିଁକିନା ସତ୍ୟ ହେଉଛି ସବୁଠାରୁ ଶ୍ରେଷ୍ଠ ଧର୍ମ। ତେଣୁ କୁହାଯାଇଛି, ସତ୍ୟ ସମାନ କୋଇ ଧରେ ମୁନେ ହି, ମିଥ୍ୟା ସମାନ କୋଇ ପାପ, ପ୍ରେମ ସମାନ କୋଇ ଶାନ୍ତି ନେହି, ଏ ସମଝିଲେ ଅପନେ ଆପ। ତେଣୁ ସତ୍ୟ ମାର୍ଗରେ ଯିବା ପରେ ହିଁ ପରମାତ୍ମାଙ୍କଠାରୁ ଯେଉଁ ଆଶୀର୍ବାଦ ପ୍ରାପ୍ତ ହୁଏ, ତାଦ୍ୱାରା ଆମ ଭିତରେ ଥିବା ଆତ୍ମାର କଳୁଷ କାଳିମା ଧୋଇ ହୋଇଯାଏ ଏବଂ ଆତ୍ମାର ପରିବର୍ତ୍ତନ ଦ୍ୱାରା ବିଶ୍ୱର ପରିବର୍ତ୍ତନ ହୁଏ। ତେଣୁ ସତ୍ସଙ୍ଗ ଦ୍ୱାରା କେବଳ ଆତ୍ମାର ପରିବର୍ତ୍ତନ ହୁଏ ନାହିଁ, ଆତ୍ମା ପରମାତ୍ମାଙ୍କର ମିଳନ ଦ୍ୱାରା ଯେଉଁ ଶୁଦ୍ଧ ତରଙ୍ଗ, ଯେଉଁ ଶକ୍ତିଶାଳୀ ପ୍ରକମ୍ପନ ସୃଷ୍ଟି ହୁଏ, ତାଦ୍ୱାରା ମଧ୍ୟ ଏ ବିଶ୍ୱର ପଞ୍ଚତତ୍ତ୍ୱ, ସାରା ପୃଥିବୀ, ଏ ଜୀବଜଗତ ସବୁକିଛି ପରିବର୍ତ୍ତନ ହୁଏ। ତେଣୁ ସତ୍ସଙ୍ଗ ହିଁ ଏକମାତ୍ର ମାଧ୍ୟମ ସେହି ନୂଆ ଦୁନିଆକୁ ଆଣିବା ପାଇଁ, ବା ସତ୍ୟଯୁଗକୁ ସ୍ଥାପନ କରିବା ପାଇଁ। କିନ୍ତୁ ଆମେ ବେଳେବେଳେ ସବୁ ଜାଣି ଶୁଣି ମଧ୍ୟ ସତ୍ସଙ୍ଗକୁ ଆମ ଜୀବନରୁ ଦୂରେଇ ରଖୁଛେ। କାହିଁକି ଆମ ଭିତରେ ଗୋଟିଏ ଭୁଲ ବୁଝାମଣା ରହିଛି ଯେ ସତ୍ସଙ୍ଗ କେବଳ ବୃଦ୍ଧ ବୟସରେ ହିଁ କରାଯାଏ। 60 ବର୍ଷ ପରେ ସବୁକିଛି ସାଂସାରିକ କାମ ସରିଗଲା ପରେ ଜଣେ ସତ୍ସଙ୍ଗ କରିବା ଜରୁରୀ। କିନ୍ତୁ ଏହା ହେଉଛି ସବୁଠାରୁ ଗୋଟିଏ ଭ୍ରାନ୍ତ ଧାରଣା। କାହିଁକି ନା ବାଲ୍ୟ ଯୌବନ ପ୍ରୌଢ଼ ବୃଦ୍ଧ ଅବସ୍ଥା ଦେଇ ଶରୀର ଗତି କରେ, ଆତ୍ମା ନୁହେଁ। କିନ୍ତୁ ସତ୍ସଙ୍ଗ ଶରୀର କରେନି, ସତ୍ସଙ୍ଗ ଆତ୍ମା କରେ। ତା ଛଡ଼ା ଜଣେ ବ୍ୟକ୍ତି ଯେ 60 ବର୍ଷ ବା 80 ବର୍ଷ ବଞ୍ଚିବ ସେମିତି ତ କିଛି ଆମେ ଗ୍ୟାରେଣ୍ଟି ଦେଇପାରିବା ନାହିଁ। ତେଣୁ ଆମେ ସାରା ଜୀବନ ଯେତେବେଳେ ଆମେ ସକ୍ରିୟ ଅଛେ, ସକ୍ଷମ ଅଛେ, ଆମର ଇନ୍ଦ୍ରିୟ କର୍ମ କରିପାରୁଛି, ଆମ ଭିତରେ ମନେ ରଖିବା ଶକ୍ତି ଅଛି, ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବା ପାଇଁ ଶକ୍ତି ଅଛି, ସେହି ସମୟ ତକ ଆମେ ବାହ୍ୟ କ୍ଷେତ୍ରରେ ଲଗାଉଛେ। ଇନ୍ଦ୍ରିୟ ଲାଳସାକୁ ତୃପ୍ତ କରିବା ପାଇଁ, କାମନା ବାସନାକୁ ତୃପ୍ତ କରିବା ପାଇଁ ସାଂସାରିକ ସୁଖ ପଛରେ ଦୌଡ଼ୁଛେ। ଆଉ ଯେତେବେଳେ ଇନ୍ଦ୍ରିୟ ଶିଥଳ ହୋଇଯାଉଛି, ଆଖିକୁ ଦେଖାଯାଉନି, କାନକୁ ଶୁଣାଯାଉନି, ସେହି ସମୟରେ ଆମେ ଚାଲିଛେ ବୃଦ୍ଧ ବୟସରେ ସତ୍ସଙ୍ଗ କରିବା ପାଇଁ। କିନ୍ତୁ ଏହା କେତେଦୂର ସମ୍ଭବ? ସେଥିପାଇଁ କୁହାଯାଇଛି, ବୁଢ଼ା ଶୁଆ ପକ୍ଷୀ ଶିକ୍ଷାଟି ହୁଏ ନାହିଁ ସମ୍ଭବ, ସେହିପରି ବୃଦ୍ଧ ବୟସେ ଧର୍ମ କଥା ଜାଣିବ। ତେଣୁ ଯେମିତି ଗୋଟିଏ ଛୋଟ ଶୁଆକୁ ଯଦି ଆମେ ରାମନାମ ଶିଖେଇବା ସେ ସହଜରେ ଶିଖିଯିବ, କିନ୍ତୁ ସେ ବୁଢ଼ା ହୋଇଗଲା ପରେ ତାକୁ ଯଦି ରାମନାମ ଶିଖାଯାଏ ସେ ତାକୁ ଶିଖିପାରିବ ନାହିଁ। ତେଣୁ ଛୋଟବେଳୁ ଆମର ବୟସ ଥିବା ସମୟରେ, ଆମର ସ୍ମୃତିଶକ୍ତି ଥିବା ସମୟରେ ଯଦି ଆମେ ସେହି ପ୍ରଭୁଙ୍କ ନାମକୁ ସ୍ମରଣ କରିବା, ସତ୍ସଙ୍ଗ କରିବା, ପ୍ରଭୁଙ୍କ ପଦରେ ଲୟ ରଖିବା, ତେବେ ଆମ ଜୀବନରେ ନିଶ୍ଚୟ ଉନ୍ନତି ହେବ। ତେଣୁ ଆମକୁ ମହାପୁରୁଷମାନେ କହିଯାଇଛନ୍ତି, ବାଳକେ ମୋର ବୋଲ କର ବୀର ହୁଁ ଗୋବିନ୍ଦ ସୁମର। ତେଣୁ ଆମେ ଛୋଟବେଳରୁ ସେହି ଭଗବାନଙ୍କ ପାଦରେ ସ୍ମରଣ ବା ଲୟ ରଖିବା ଅତି ଆବଶ୍ୟକ। ତେଣୁ ଧର୍ମ ହିଁ ହେଉଛି ଶ୍ରେଷ୍ଠ ଧନ, ଯାହାକୁ ଆମେ ଜୀବନରେ ସଞ୍ଚୟ କରିବା ଆବଶ୍ୟକ। ତେଣୁ କୁହାଯାଇଛି, ବାଲ୍ୟ କାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ନିଶ୍ଚିତ, କେ ଜାଣେ କେବେଳେ କାର ମୃତ୍ୟୁ କାଳ ହୋଇଯିବ ଉପଗତ। ତେଣୁ କେଉଁ ସମୟରେ ମୋର ଅନ୍ତିମ ନିଶ୍ୱାସ ଚାଲିଯିବ ତାହାର ବିଶ୍ୱାସ ନାହିଁ। ତେଣୁ ଏହି ସମୟରୁ ହିଁ ମୁଁ ମୋର ଜୀବନକୁ, ମୋର କର୍ମକୁ ଶ୍ରେଷ୍ଠ କରିବା ପାଇଁ ସେହି ସତ୍ସଙ୍ଗ ମାଧ୍ୟମରେ ପ୍ରଭୁ ପ୍ରେମକୁ ପ୍ରାପ୍ତ କରିବା ଅତ୍ୟନ୍ତ ଜରୁରୀ। ଏବଂ ସବୁଠାରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ୱୟଂ ପରମାତ୍ମା ଏବେ ଧରାପୃଷ୍ଠକୁ ଅବତରଣ କରି ଆମକୁ ଏହି ଜ୍ଞାନ ଦେଉଛନ୍ତି ଯେ ବର୍ତ୍ତମାନ ସାରା ସୃଷ୍ଟିର ଅନ୍ତିମ ସମୟ। ତେଣୁ ସୃଷ୍ଟିର ଅନ୍ତିମ ସମୟ ଅର୍ଥାତ୍ ସୃଷ୍ଟିବାସୀଙ୍କର ଅନ୍ତିମ ସମୟ, ଏହି ସୃଷ୍ଟିର ବିନାଶ ସମୟ। ତେଣୁ ସୃଷ୍ଟିରେ ଥିବା ସମସ୍ତ ପ୍ରାଣୀ, ସେ ବାଲ୍ୟ ହେଉ, ଯୌବନାବସ୍ଥାରେ ହେଉ, ପ୍ରୌଢ଼ାବସ୍ଥା ହେଉ ବା ବୃଦ୍ଧାବସ୍ଥା ହେଉ, ସମସ୍ତଙ୍କର ବିନାଶର ସମୟ। ତେଣୁ ଆମେ ସମସ୍ତେ ଆଜି ବାନପ୍ରସ୍ତି। ତେଣୁ ଏହି ସମୟରେ ହିଁ ସତ୍ସଙ୍ଗ କରିବା, ସେ ପ୍ରଭୁଙ୍କ ସଙ୍ଗ ଲାଭ କରିବା, ସ୍ୱୟଂ ପରମାତ୍ମା ଧରାପୃଷ୍ଠକୁ ଅବତରଣ କରି ଯେଉଁ ସହଜ ରାଜଯୋଗ ଏବଂ ଆଧ୍ୟାତ୍ମିକ ଜ୍ଞାନ ଶିକ୍ଷା ଦେଉଛନ୍ତି ତାକୁ ନିଜ ଜୀବନରେ ଧାରଣ କରିବା ଆମ ସମସ୍ତଙ୍କ ପାଇଁ ନିହାତି ଜରୁରୀ ରହିଛି। ଓମ୍ ଶାନ୍ତି।